चंद्राय नमः। आनंद लीलाम विग्रहाय हेमादनाभम पमाता तस्मै जगन्म तस्मै महाप्रेम रस प्रदाय जय चंद्राय नमः। नमस्ते जय चंद्राय नमः। नमस्ते जय चंद्राय। हरे कृष्ण कृष्ण भक्त सदानंद कुटुंबा इस भाग राम गुणान प्रभु पाद पद्मान निवेदन करी आज आम चैतन्य महाप्रभु चरित्र जो कौचे आज चतुर्दश दिवस कथा कह तेणु यही भाव में गत काली महाप्रभु प्रथम सन्यास ग्रहण करके आसिले पुरी को जगन्नाथ पुरी से सार्वम कटाचार्य सहित किभर उद्धार कर विश्राम श्रवण कले दाक्षिणात्य गमन कले दाक्षिणात्य राय रामानंद सहित अन्य भक्त मान को किभ भाव में भगवान संग प्रदान कर शुणिले पुणी पुरी आसिक जगन्नाथ पुरी आसिक सब रथजात्रा इत्यादि सब है पुणी जाते वृंदावन जाए गौड़ोष देकरी किंतु से जापारे ना फेरी आसिले से कथा आम अधा रही आज से कथा शेष करवा तेणु यही भाव में जो पहुँची गले रामकली ग्राम से रामकली ग्राम से प्रभु थे सनातन गोस्वामी और रूप गोस्वामी एम नाम थिला साकर मल्लिक एवं दबीर खास तेणु सी गत आलोचना करते कि भाव दंतरे तृण धरिकी आस भगवान को प्रणाम करते तेणु से कहते नीच जाति नीच संगे करी नीच काज तुमार व्रते प्रभु कहिते वासी लाज। ये आमे जो कहते नीच जाति नीच संगी करी नीच काज ये प्रकृत भाव हूँ यहाँ ये गोटे भितर गोटे भाव बाहर गोटे अलग प्रकार से सब नुह शुद्ध भक्त सब भगवान पार्षद तेणु तर कौन दम्भ अहंकार जाए कौन प्रकृत भाव हूँ से भाव नीच जाति आम नीच संगी कर मुसलमान मान संग कर सेवा करु तेणु प्रभु यही भाव में आम लाज जगुच मतुल्ये नास्ति पापात्मा नापराधी च कश्चन परिहारे पी लज्जा में कि ब्रुवे पुरुषोत्तम कहते मो तुल्य मो भली नास्ति पापात्मा आउ कि पापात्मा ना सब पापात्मा मुझे पापात्मा एवं ना अपराधी कश्चन मोटर आउ कि अपराधी कहीं ना अपराधी कश्चन तेणु परिहार भी लज्जा में किंतु मुझुना तेणु तेणु मत लज्जा लगुच प्रभु किन ब्रुवे पुरुषोत्तम प्रभु मुझे कौन कह प्रभु आपन तो सब जानती भावग्राही तेणु यही भाव मोर अवस्था आपन जब मत उद्धार न करेंगे तेल किए उद्धार कर भाव श्लोकटी कहते तेणु पतित पावन हेतु तुमार अवतार आम वही जगत पतित नहीं जगाई माधाई दुई करे उद्धार ता उद्धार से श्रम नहले तुमार जगाई माधव जो उद्धार कले छोटिया कथा नुह एत बड़ पापी थे तथापि महाप्रभु उद्धार कले कि सनातन गोस्वामी और रूप गोस्वामी कहते प्रभु ताक जो उद्धार कले बस परिश्रम करा पड़ना कारण कहीं ब्राह्मण जाति तारा नवद्वीपी घर नीच सेवा नहीं करे ना नीचर कृपर से कह सेवा करना ब्राह्मण कूल जात होती नवद्वीप धाम गृह सब एक दोष तार हय पापाचार पापराशि दय नाम भाषे तुमार खाली खाली तक गोटे असुविधा थी से पाप करुले पापाचार करुले कि पापाटा तो आप नाम भाषा दूर हो नाम कथा कौन कह आम नाम भाषा अजामिल वैकुंठ गल कह जाए तो नाम भाषा जड़े पापर मुक्त हो शुद्ध नाम तो अलग कथा नाम भाष शुद्ध नाम हवा पूर्व जो स्तर से नाम भाष कह जाए ଚାରି ପ୍ରକାର ନାମଭାସ ରହିଛି ଭାଗବତର ଷଷ୍ଠ ସ୍କନ୍ଧରେ ଏଇଟା ବର୍ଣ୍ଣନା କରିଛନ୍ତି ଯମଦୂତମାନଙ୍କୁ ବିଷ୍ଣୁଙ୍କର ଦୂତମାନେ ସାଙ୍କେତ୍ୟମ ପାହାରି ଆସନ୍ ସ୍ତବଂ ହେଳନମେବ ବୈକୁଣ୍ଠ ନାମ ଗ୍ରହଣ ଅଶିଷା ଆବହରଂ ବିଧୁ ଏହି ପ୍ରକାର ଚାରୋଟି ରହିଛି ନାମଭାସ ସାଙ୍କେତ୍ୟ ଏଇ ଅଜାମଳି ଭଗବାନ ନାରାୟଣ ନାମ ନେଉଥିଲା ତା ପୁତ୍ରକୁ ଲକ୍ଷ୍ୟ କରି ନେଉଥିଲା ତେଣୁ ଏଇଟା ଗୋଟେ ନାମ ଭାଷ ସାଙ୍କେତ୍ୟ ପାରିହାସଂ ଆମେ ଶୁଣୁଥିଲେ ଗତକାଲି ପରଦିନ ଆଲୋଚନା କରୁଥିଲେ ଯେତେବେଳେ ମହାପ୍ରଭୁ ଆବିର୍ଭାବ ହେଲେ ସେତେବେଳେ ହିନ୍ଦୁମାନେ ଯେତେବେଳେ ଭଗବାନ ନାମ ନେଉଥିଲେ ମୁସଲମାନମାନେ ଥଟା କରି ନାମ ନେଉଥିଲେ ଏ ପରିହାସରେ ନାମ ନେଉଥିଲେ ଏବଂ ସାଙ୍କେତ୍ୟ ପାରିହାଂ ସ୍ତବଂ ସ୍ତବଂ କହିଲେ ଯେଉଁ ଡ୍ରାମା ଇତ୍ୟାଦିରେ ଯେଉଁ ରୋଲ୍ କରନ୍ତି କି ନାରାୟଣ ନାରାୟଣ ଏଗୁଡ଼ିକ ଭଗବାନଙ୍କ ନାମ ନିଅନ୍ତି ସେଇଟା ମଧ୍ୟ ସ୍ତବଂ ଏ ନାମ ଭାଷ ସ୍ତର ଏବଂ ସାଙ୍କେତ୍ୟ ପାରିହାସ ହେଳନ ହେଳାରେ ଯଦି ଜଣେ ଭଗବାନଙ୍କ ନାମ ନେବେ ତାହେଲେ ମଧ୍ୟ ସେ ପାପରେ ମୁକ୍ତ ହେଇଯିବେ ଏଗୋଟେ ଉଦାହରଣ ରହିଛି ଯେ ଜଣେ ଯବାନ ଯାଉଥିଲା ବେଳେ ତାକୁ ଗୋଟେ ବାରହାତକୁ ଆକ୍ରମଣ କଲା ତେଣୁ ସେ ହାରାମ କହିକି ମୃତ୍ୟୁବରଣ କଲା ହାରାମ ହାରାମ କହିକି ମୃତ୍ୟୁବରଣ କଲା ଭଗବଧାମକୁ ଗଲା ଇଏ ହେଉଛି ସାଙ୍କେତିକ ପାରେଣ୍ଟ ସବୁ ହେଳା ହେଳାରେ ନାମ ନେଇକି ମଧ୍ୟ ସେ ଭଗବାନ ଧାମ ପ୍ରାପ୍ତ ହେଲେ ଏ ନାମ ଭାଷାରେ ଏଭଳି ଭାବରେ ସବୁ ମହିମା ରହିଛି ତୁମାର ନାମ ଲୟା ତୁମାର କରିର ନିନ୍ଦନ ସେଇ ନାମ ହେଲେ ତାହାର ମୁକ୍ତିର କାରଣ ସେ ଯେଉଁ ଜଗାଇ ମାଧାଇ ଏମାନେ ଆପଣଙ୍କୁ ନିନ୍ଦା କରିକି ଆପଣ ନାମ ନେଲେ ଆପଣଙ୍କ ନାମ ନେଲା ମାନେ ସେଇଟା ତାଙ୍କର ମୁକ୍ତିର କାରଣ ହେଲା ଜଗାଇ ମାଧାଇ ଆଇତେ କୋଟି କୋଟି ଗୁଣ ଅଧମ ପତିତ ପାପି ଆମେ ଦୁଇ ଜଣ ଜଗାଇ ମାଧାଇଙ୍କ ଠାରୁ ଆମେ ଆହୁରି ଅଧମ ସ୍ତରରେ ଅଛୁ ପତିତ ସ୍ତରରେ ଅଛୁ କାହିଁକି ନା ମ୍ଳେଚ୍ଛ ଜାତି ମ୍ଳେଚ୍ଛ ସେବୀ କରି ମ୍ଳେଚ୍ଛ କର୍ମ ଗୋବ୍ରାହ୍ମଣ ଦ୍ରୋହୀ ସଙ୍ଗେ ଆମର ସଙ୍ଗମ ଆମର କହିଗଲା ଭଗବାନ କହିଲେ 30 ଲକ୍ଷ ପଶୁ ଭିତରେ ଗୋଟିଏ ପଶୁକୁ ସୁରକ୍ଷା ଦେବା ପାଇଁ ଭଗବାନ କହିଲେ ସେ ଗାଡ଼ି ଗୋରକ୍ଷା କିନ୍ତୁ ଆମର କ'ଣ ନା ତାକୁ ହତ୍ୟା କରାଯାଉଛି ଗୋମାତାଙ୍କୁ ହତ୍ୟା କରାଯାଉଛି ଏଇଭଳି ଭାବରେ ମ୍ଳେଚ୍ଛ ଜାତି ମ୍ଳେଚ୍ଛ ସେବୀ ମ୍ଳେଚ୍ଛ ଶବ୍ଦର ଅର୍ଥ ଗୋପାଦ ମହାରାଜ କହିଲେ ମ୍ଳେଚ୍ଛ କ'ଣ ନା ଯେଉଁମାନେ ହେଉଛନ୍ତି ସେମାନେ କିଏ ନା ଯେଉଁମାନେ ଏଇ ଯେଉଁ ଆମିଷ ଭକ୍ଷଣ କରନ୍ତି ଏମାନେ ହେଉଛନ୍ତି ମ୍ଳେଚ୍ଛ ବର୍ଣ୍ଣନା କରାଯାଇଛି ଯେତେବେଳେ କଳିଯୁଗ ଆହୁରି ଅଧିକରୁ ଅଧିକ ଅଗ୍ରସର ହେବ ସେତେବେଳେ ସବୁ ମ୍ଳେଚ୍ଛ ହେଇଯିବେ ମେଛ ନିବନି ଧନି କଳୟ ଶିକର ବାଳମ ଧୁମକେ ତୁମି ଭକିମପି କରାଳମ କେଶବ ଧୃତ କଳି ଶରୀର ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ତେଣୁ ସେତେବେଳେ ଆଉ କେହି କଥା ଶୁଣିବା ପାଇଁ ନଥିବେ ସୁମ୍ଳେଚ୍ଛ କଥା ଆଉ ଶୁଣିବେ ନାହିଁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିବେ ତେଣୁ ଭଗବାନ ଏଇ କଳିକି ଧାମ କହିଲେ ଏଇଟା ହେଉଛି କଳିକି ଧାମ ଗୋପାଳ ମହାରାଜ କହିଛନ୍ତି ସମ୍ବଲପୁର କଳିକି ଧାମ ସମ୍ବଲ ଗ୍ରାମସ୍ୟ ବିଷ୍ଣୁଦଶଙ୍କ ପୁତ୍ର ରୂପେ ଆସିବେ ଏଇ ସମ୍ବଲପୁର ବୋଲି ଗୋପାଳ ମହାରାଜ କହିଛନ୍ତି ତେଣୁ କଳିକି ଧାମ ଭଗବାନ ଆସିବେ କଳିକି ରୂପରେ ଆସିକରି ସେମାନେ ସବୁ ନିଧନ କରିବେ ତେଣୁ ସେଇଭଳି ଭାବେ ମ୍ଳେଚ୍ଛ ଜାତି ମ୍ଳେଚ୍ଛ ସେବୀ କରି ମ୍ଳେଚ୍ଛ କର୍ମ ଗୋ ବ୍ରାହ୍ମଣ ଦ୍ରୋହୀ ସଙ୍ଗେ ଆମର ସଙ୍ଗମ ଗାଭୀ ଏବଂ ବ୍ରାହ୍ମଣଙ୍କୁ ଯିଏ ଦ୍ରୋହ କରୁଛନ୍ତି ତାଙ୍କ ସହିତ ଆମର ସଙ୍ଗ କରୁଛୁ ତେଣୁ ଆମେ ବହୁତ ନୀଚ ସ୍ତରରେ ଅଛୁ ମୋର କର୍ମ ମୋର ହାତେ ଗଲାଏ ବାନ୍ଧିଆ କୁ ବିଷୟ ବିଷ୍ଠା ଘଟେ ଦିଆଛେ ଫେଲିଆ ତେଣୁ ଆମର କର୍ମ ଫଳ ଅନୁସାରେ ଆମେ ନିଜେ ନିଜର ଗଳାକୁ ବାନ୍ଧିକରି ବିଷ୍ଠାଗତରେ ବିଷୟ ବିଷ୍ଠା ବିଷୟ 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 ବିଷମ ବିଷୟ ସତତ ଖାଇନୁ ଗୌର କୀର୍ତ୍ତନ ରସେ ମଗ୍ନ ନ ହୋଇନୁ ତେଣୁ ଏଇ ବିଷୟ ବିଷ୍ଠାଗତରେ ଆମେ ପତିତ ହୋଇକି ରହିଛୁ ପ୍ରଭୁ ଆମକୁ ଆଉ କିଏ ଉଦ୍ଧାର କରିବେ ଏଠୁ ତେଣୁ ଆମା ଉଦ୍ଧାରିତେ ବୋଲି ନାହିଁ ତ୍ରିଭୁବନେ ପତିତ ପାବନ ତୁମି ସବେ ତମା ବିନେ ଆପଣ ହେଉଛନ୍ତି ପତିତ ବାହନ ପାବନ ଆମେ ହେଉଛୁ ପତିତ ତେଣୁ ଆମକୁ ତ୍ରିଭୁବନରେ ଆଉ କିଏ ଅଛନ୍ତି ଉଦ୍ଧାର କରିବା ପାଇଁ? ଆମା ଉଦ୍ଧାରିଆ ଯଦି ଦେଖାଅ ନିଜ ବଳ ପତିତ ପାବନ ନାମ ତେବେ ସେ ସଫଳ। ଆମକୁ ଯଦି ଉଦ୍ଧାର କରିପାରିବେ ତାହେଲେ ପ୍ରକୃତରେ ଆପଣଙ୍କ ନାମ ପତିତ ପାବନ ସଫଳ ହେବ। ସତ୍ୟ ଏକ ବାତ କହୁଁ ଶୁଣ ଦୟାମୟ, ମୋ ବିନୁ ଦୟାର ପାତ୍ର ଜଗତ ନା ହଁ। ପ୍ରଭୁ ଗୋଟେ ସତ କଥା ଆପଣ କହିବି, ମିଛ କହିବି ନାହିଁ। ପ୍ରଭୁ ମୋ ବିନା ଆଉ କି ଆପଣଙ୍କ ଦୟାର ପାତ୍ର ନାହିଁ। ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁ ଦୟା କର ମୋ ସଫଳ। ଅଖିଳ ବ୍ରହ୍ମାଣ୍ଡ ଦେଖୁ ତମାର ଦୟା କର, ଆପଣ କେତେ ଦୟା, ସବୁ ଅଖିଳ ବ୍ରହ୍ମାଣ୍ଡ ଦେଖନ୍ତୁ। ନ ମୃଷା ପରମାତ୍ମେବ ମେ ଶୁଣୁ ବିଜ୍ଞାପନ ମେକମ୍ରଦ ଯଦି ମେ ନ ଦୈଶ୍ୟସେ ତଦା ଦୟନୀୟ ସ୍ତବ ନାଥ ଦୁର୍ଲଭ। ଗୋଟେ ଶ୍ଳୋକ ଯମୁନାଚାର୍ଯ୍ୟଙ୍କ ସ୍ତୋତ୍ର ରତ୍ନ ଉଦ୍ଧାର କରିଛନ୍ତି ଯେ ନ ମୃଷା ପରମାତ୍ମେବ ମେ, ଏଇଟା ମିଥ୍ୟା ନ ହଉ, ନ ମୃଷା ପରମାର୍ଥମ ଏବଂ ମେ ଶୁଣୁ ବିଜ୍ଞାପନ ଏକମ ଅବ୍ରତ। ତେଣୁ ମୁଁ ଗୋଟେ ପ୍ରଭୁ ଆପଣଙ୍କୁ ଏତିକି ବିଜ୍ଞାପନ ଦେଉଛି ବା ଏତିକି ପ୍ରାର୍ଥନା କରୁଛି ଯେ ଯଦି ମେ ନ ଦୈଶ୍ୟ ସେ ତଦା, ପ୍ରଭୁ ଯଦି ଆପଣ ମୋତେ ଦୟା କରିବେ ନାହିଁ ଦୟନୀୟ ସ୍ତବ ନାଥ ଦୁର୍ଲଭ। ପ୍ରଭୁ ଆପଣ ଯେ ଦୟାମୟ ଏ କଥାଟା ଆଉ ବୁଝା ଯାଇପାରିବ ନାହିଁ, ଦୁର୍ଲଭ ହେଇଯିବ। ଆପଣଙ୍କର ଦୟାର ପାତ୍ର ମୋ ଠାରୁ ଆଉ କିଏ ଅଧିକ କେହି ନାହାନ୍ତି। ଆପଣ ଅଯୋଗ୍ୟ ଦେଖି ମନେ ପାଉ କ୍ଷୋଭ, ତଥାପି ତୁମର ଗୁଣେ ଉପଜୟ ଲୋଭ। ବାମନ ଯେଇଛେ ଚାନ୍ଦ ଧରିତେ ଚାହେଁ କରେ, ଯେଇଛେ ଏଇ ବାଞ୍ଛା ମୋରେ ଉଠେ ଅନ୍ତରେ। ବାମନ ଚାନ୍ଦ ଧରିବା ପାଇଁ ଚାହିଁବ, ଆଉ ଡେଙ୍ଗା ଲୋକ କ'ଣ ଧରିପାରିବ ନା କ'ଣ? ତଥାପି ଡେଙ୍ଗା ହେଇଥିଲେ କିନ୍ତୁ ଟିକେ ସହଜ ହେଇଥାନ୍ତି, କିନ୍ତୁ ଏ ବ୍ରାହ୍ମଣ ପୁଣି ଚାହୁଁଛି ଚନ୍ଦ୍ର ଧରିବା ପାଇଁ। ଏ ଶ୍ଳୋକଟି ଅଛନ୍ତି, ଭବନ୍ତମ୍ ମେବାନୁଚର ନିରନ୍ତର ପ୍ରଶାନ୍ତ ନିଶେଷ ମନୋରଥାନ୍ତର କଦାହମେକାନ୍ତିକ ନିତ୍ୟକିଙ୍କର ରହସ୍ୟାମି ସନାଥ ଜୀବିତମ୍। ଏ ଯମୁନାଚାର୍ଯ୍ୟଙ୍କର ସ୍ତୋତ୍ର ରତ୍ନରୁ ଉଦ୍ଧାର କରାଯାଇଛି। ଭବନ୍ତମ୍ ଏବାନୁଚର ନିରନ୍ତର, ପ୍ରଭୁ ଆପଣଙ୍କର ନିରନ୍ତର ଭାବରେ ସବୁବେଳ ପାଇଁ ମୁଁ ଆପଣଙ୍କର ଅନୁଚର ହେବା ପାଇଁ ଚାହୁଁଛି। ପ୍ରଶାନ୍ତ ନିଶେଷ ମନୋରଥାନ୍ତର, ଏଇ ମୋର ମନ ମନ ରଥରେ ମୋର ରହୁଛି ଏଇଟା। କଦା ଆମେ ଏକାନ୍ତିକ ନିତ୍ୟ କିଙ୍କର, ପ୍ରଭୁ କେତେବେଳେ ମୁଁ ଆପଣଙ୍କର ସେ ନିତ୍ୟ କିଙ୍କର ହେବି? ରହସ୍ୟ ଶ୍ୟାମୀ ସନାଥ ଜୀବିତ, ଯଦି ଭଗବାନ କହିବେ ମୋର କିଙ୍କର ହେଲେ କ'ଣ ହେବ ନା? ରହସ୍ୟ ଶ୍ୟାମୀ, ମୁଁ ବହୁତ ଆନନ୍ଦ ପାଇବି ପ୍ରଭୁ, ମୁଁ ସନାଥ ହୋଇଯିବି, ବର୍ତ୍ତମାନ ଅନାଥ ହୋଇକରି ଅଛି, ତେଣୁ ମୁଁ ବହୁତ ଆନନ୍ଦ ପ୍ରାପ୍ତ ହେବି ଆପଣଙ୍କୁ କିଙ୍କର ହୋଇକରି। ଯେଉଁ ରହିଛି ଅଶୋକ ଦାସିକା ଶ୍ଳୋକଟି କ'ଣ ସବୁ କଥା ମୋତେ ବୁଝୁ, ଅଶୋକ ଦାସିକା ଅଶୋକ ଦାସିକା
ଜୟତି ଜନ୍ମନା ବ୍ରଜ ଶ୍ରୟତ ଇନ୍ଦ୍ରିରା ସଦ ଦୈତ ଦୃଶ୍ୟତା ଦୀକ୍ଷୁତା ତୋଇ ଦୃତା ଶ୍ରବ ତାଙ୍କି ଶରଦାସ ସାଧୁ ଜାତ ସରସି ଯୋଦର ଶ୍ରୀ ମୁସାଧୁ ସୁରତ ନାଚ ଦେ
ଅଶୁଳ୍କ ଦାସିକା ଆମେ ଆପଣଙ୍କର ଅଶୁଳ୍କ ଦାସିକା ଆମକୁ ଦର୍ଶନ ଦେଉନାହାନ୍ତି ଇଏ କ'ଣ ଆମକୁ ବଦ୍ଧ ହେଉନାହିଁ ଆମକୁ ବଦ୍ଧ କରାଯାଉନାହିଁ ତେଣୁ ସେହିଭଳି ଭାବରେ ଆମେ କେବଳ ଆପଣଙ୍କୁ କିଙ୍କର ହେବୁ ଶୁନି ମହାପ୍ରଭୁ କହେ ଶୁନ ଧବିର ଖାସ୍ ତୁମେ ଦୁଇ ଭାଇ ମୋର ପୁରାତନ ଦାସ ତୁମେ ଦୁଇ ଜଣ ଭାଇ ସନାତନ ଏବଂ ରୂପ ତୁମେ ଦୁଇ ଜଣ ମୋର ପୁରାତନ ଦାସ ତେଣୁ ଭଗବାନ ଯେତେବେଳେ କୃଷ୍ଣ ଲୀଳାରେ ସେ ଆସିଥିଲେ ଏମାନେ ମଧ୍ୟ ସୂଚୀରେ ଭାଗ ନେଇଥିଲେ ସବୁ ତେଣୁ ଆଜି ହଇତେ ଦୁହାର ନାମ ରୂପ ସନାତନ ଦୈନ୍ୟ ଛାଡ଼ ତୁମର ଦୈନ୍ୟ ଫାଟେ ମୋର ମନ ତେଣୁ ଆଜିଠାରୁ ତୁମର ନାମ ପରିବର୍ତ୍ତନ ହେଲା ତୁମର ନାମ ହେଲା ରୂପ ଗୋସ୍ୱାମୀ ଏବଂ ସନାତନ ଗୋସ୍ୱାମୀ ରୂପ ସନାତନ ତେଣୁ ଏଇ ରହିଛି ଦୈନ୍ୟପତ୍ର ଲିଖି ମୋରେ ପଠାଲେ ବାର ବାର ସେହି ପତ୍ରୀ ଦ୍ୱାରା ଜାଣି ତୁମର ବ୍ୟବହାର ତା ପୂର୍ବରୁ ମଧ୍ୟ ସେ ସବୁ ଚିଠି ଲେଖୁଥିଲେ ମହାପ୍ରଭୁଙ୍କ ପାଖକୁ ଏସବୁ ଦୈନ୍ୟପତ୍ର ଦେଖିକିରି ଭଗବାନ ସବୁ ପତ୍ରୀ ଦ୍ୱାରା ଜାଣି ତୁମର ବ୍ୟବହାର ଜାଣିଲେ ଏ ଦୁଇ ଜଣଙ୍କର କିଭଳି ଭାବରେ ହୃଦୟ ରହିଛି ତୁମର ହୃଦୟ ଆମେ ଜାଣି ପତ୍ରୀ ଦ୍ୱାରା ତୁମା ଶିଖାଇତେ ଶ୍ଳୋକ ପଠାଇଲେ ତୁମାରେ ତେଣୁ ତୁମର ହୃଦୟକୁ ଜାଣିକିରି ମୁଁ ତୁମ ପାଖକୁ ଶ୍ଳୋକ ପଠାଇଥିଲି କ'ଣ ପଠାଇଥିଲି ନା ପରବ୍ୟସ ନିନି ନାରୀ ବ୍ୟଗ୍ରାପି ଗୃହକର୍ମସୁ ତଦେବାସ୍ୱାଦୟନ୍ତ ନ ବସଙ୍ଗ ରସାୟନ ପରବ୍ୟସ ନିନି ନାରୀ ଯଦି ଜଣେ ନାରୀ ପରବ୍ୟସନୀ କହିଲେ ଆଉ ଜଣଙ୍କ ପ୍ରତି ତାଙ୍କର ଆସକ୍ତି ରହିଛି ଉପପତି ପ୍ରତି ସେ ନାରୀ ସେ ଗୃହକର୍ମକୁ ଯେଉଁଭଳି ଭାବରେ ଠିକ୍ ଭାବରେ କରିବ ବହୁତ କେୟାରଫୁଲ କରିବେ ତଦେବ ସ୍ୱାଦତି ଅନ୍ତ ନ ବସଙ୍ଗ ରସାୟନ ତଦେବା ସ୍ୱାଦତି ଅନ୍ତ ନବସଙ୍ଗ ରସାୟନ ସେହିଭଳି ଭାବରେ ଯଦି ଜଣେ ନାରୀ ନିଜ ସ୍ୱାମୀ ବ୍ୟତୀତ ଅନ୍ୟ ପୁରୁଷ ପ୍ରତି ଆସକ୍ତ ଥାଏ ତେବେ ସେ ତାର ଗୃହକର୍ମରେ ଅତ୍ୟନ୍ତ ବ୍ୟସ୍ତ ଥିବା ପରି ଜଣାପଡ଼ିବ ମାତ୍ର ତା ଅନ୍ତରରେ ସେ ସବୁବେଳେ ତାର ଯାହାର ପୁରୁଷର ସଙ୍ଗ ଲାଭର ଅନୁଭୂତି ଆସ୍ୱାଦନ କରୁଥିବ ମନେ ମନେ ତେଣୁ ଗୌଡ଼ ନିକଟ ଆସିତେ ନାହିଁ ମୋର ପ୍ରୟୋଜନ ତୁମା ଧୂଆଁ ଦେଖିତେ ମୋର ଏହା ଆଗମନ ଭଗବାନ ପ୍ରକୃତରେ କ'ଣ ଜାଣିନାହାନ୍ତି ଯାଇପାରିବେନି ବୋଲି ଭଗବାନ ସବୁ ଜାଣନ୍ତି ଏଇଠି କହିଲେ ପ୍ରକୃତ କାରଣ ଏଇଟା ହେଉଛି ତୁମ ଦୁଇଙ୍କ ସହିତ ମିଳନ କରିବା ପାଇଁ ମୁଁ ଆସିଥିଲି ଏଇଠି ଗୌଡ଼ ନିକଟ ଆସିତେ ନାହିଁ ମୋର ପ୍ରୟୋଜନ ଏଇ ମୋର ମନର କଥା କେହି ନାହିଁ ଜାଣେ ସବୁ ବୋଲେ କେନେ ଆସିଲା ରାମକୁଳି ଗ୍ରାମେ ରାମକୁଳି ଗ୍ରାମକୁ କାହିଁକି ଆସିଲା ସମସ୍ତେ ପଚାରୁଛନ୍ତି ତେଣୁ ଏଇଟା ହେଉଛି ମୋର ମନର କଥା ହେଉଛି ତୁମକୁ ଦର୍ଶନ ଦେବା ପାଇଁ ଭାଲ ହଇଲ ଦୁଇ ଭାଇ ଆସିଲା ମୋର ସ୍ଥାନେ ଘରେ ଯାହ ଭୟ କିଛି ନା କରିବ ମନେ ତେଣୁ ମହାପ୍ରଭୁ ତାଙ୍କୁ ଗୃହକୁ ପଠାଇଲେ ଜନ୍ମେ ଜନ୍ମେ ତୁମେ ଦୁଇ କିଙ୍କର ଆମାର ଅଚିରାତ କୃଷ୍ଣ ତୁମା କରିବ ଉଦ୍ଧାର ତେଣୁ ତୁମେ ପ୍ରତି ଜନ୍ମରେ ତୁମେ ମୋର ଆମର କିଙ୍କର ତେଣୁ ଅଚିରାତ କୃଷ୍ଣ ତୁମା କରିବେ ଉଦ୍ଧାର କୃଷ୍ଣ କହିଲେ ସେ ନିଜେ ସେ ଉଦ୍ଧାର କରିବେ କିନ୍ତୁ ସେ ଭକ୍ତ ଭାବରେ ଆସୁଛନ୍ତି ସେ ନିଜକୁ ଭଗବାନ ବୋଲି ପ୍ରକାଶ କରୁନାହାନ୍ତି ତେଣୁ ସେ କହିବେ କୃଷ୍ଣ ତୁମକୁ ଉଦ୍ଧାର କରିବେ ଏତ ବୋଲି ଦୁହାଁ ଶିରେ ଧରିଲେ ଦୁଇ ହାତେ ଦୁଇ ଭାଇ ପ୍ରଭୁପଦ ନିଜ ନୀଳ ନିଜ ମାଥେ ତେଣୁ ମହାପ୍ରଭୁ ତାଙ୍କର ହସ୍ତକୁ ହସ୍ତପଦ୍ମଙ୍କୁ ସେ ଦୁଇ ଜଣଙ୍କ ମଥାରେ ସ୍ଥାପନ କଲେ ଏବଂ ଦୁଇ ଭାଇ ମହାପ୍ରଭୁଙ୍କ ପାଦପଦ୍ମକୁ ନେଇକରି ନିଜ ମସ୍ତକରେ ସ୍ଥାପନ କଲେ ଦୁହାଁ ଆଲିଙ୍ଗିଆ ପ୍ରଭୁ ବଲିଳ ଭକ୍ତଗଣେ ସବ କୃପା କରି ଉଦ୍ଧାର ହେବ ଦୁଇ ଜଣେ ତେଣୁ ଅନ୍ୟମାନଙ୍କ ସହିତ ମିଶେଇକରି ତାଙ୍କର ପାର୍ଶ୍ୱମାନେ ବହୁତ ଥିଲେ ନିତ୍ୟାନନ୍ଦ ପ୍ରଭୁ ଇତ୍ୟାଦି ତାଙ୍କୁ ସବୁ କହିକରି ତୁମେ ଏ ଦୁଇ ଜଣଙ୍କୁ କୃପା କର ଏଇଭଳି ଭାବରେ ମହାପ୍ରଭୁ କହିଲେ ଦୁଇ ଜଣେ ପ୍ରଭୁର କୃପା ଦେଖି ଭକ୍ତଗଣେ ହରି ହରି ବୋଲି ସବୁ ଆନନ୍ଦିତ ମନେ ସମସ୍ତେ ବହୁତ ଆନନ୍ଦିତ ହେଇକି ହରିବୋଲ କରୁଛନ୍ତି ନିତ୍ୟାନନ୍ଦ ହରିଦାସ ଶ୍ରୀବାସ ଗଦାଧର ମୁକୁନ୍ଦ ଜଗଦାନନ୍ଦ ମୁରାରି ବକ୍ରେଶ୍ୱର ସବାର ଚରଣ ଧରି ପଡ଼େ ଦୁଇ ଭାଇ ସବେ ବୋଲେ ଧନ୍ୟ ତୁମେ ପାଇଲ ଗୋସାଇଁ ନିତ୍ୟାନନ୍ଦ ପ୍ରଭୁ ହରିଦାସ ଠାକୁର ଶ୍ରୀବାସ ପଣ୍ଡିତ ଗଦାଧର ପଣ୍ଡିତ ମୁକୁନ୍ଦ ଦତ୍ତ ଜଗଦାନନ୍ଦ ପଣ୍ଡିତ ମୁରାରୀ ଗୁପ୍ତ ବକ୍ରେଶ୍ୱର ପଣ୍ଡିତ ଏମାନେ ସବୁ ସେଇଠି ଥିଲେ। ସମସ୍ତେଙ୍କର ସେ ପାଦଧୂଳି ନେଲେ ଏବଂ ସେମାନେ ସମସ୍ତେ ତାଙ୍କୁ କୃପା କଲେ। ସେ କହିଲେ ତୁମେ ଦୁଇ ଜଣ ହେଉଛ ଧନ୍ୟ, ମହାପ୍ରଭୁଙ୍କର କୃପା ତୁମେ ପ୍ରାପ୍ତ ହେଲ। ସଭା ପାସ ଆଜ୍ଞା ମାଗି ଚରଣ ସମୟ ପ୍ରଭୁ ପଦେ କହେ କିଛୁ କରିବା ବିନୟ। ତେଣୁ ଏହିଭଳି ଭାବରେ ମିଳନ ହୋଇସାରିଲା ପରେ ଯେତେବେଳେ ବିଦାୟ ନେବା ପାଇଁ ବସିଛନ୍ତି ସେତେବେଳେ ପ୍ରଭୁଙ୍କୁ ଦେଖା କରି ସେ କହୁଛନ୍ତି ଏହିଭଳି ଭାବ ବିନୟ ଭାବରେ କହୁଛନ୍ତି, ପ୍ରଭୁ ଏହା ଏତେ ଭଲ ପ୍ରଭୁ, ଏହା ନାହିଁ କାଳ ଏହା ନାହିଁ କାଜ, ଯଦ୍ୟପି ତୁମାର ଭକ୍ତି କରେ ଗୌଡ଼ ରାଜ। ପ୍ରଭୁ ଯଦିଓ ବଙ୍ଗଳାର ରାଜା ନବାବ ହୁସେନ ଶାହା ଆପଣଙ୍କୁ ଖୁବ୍ ସମ୍ମାନ କରନ୍ତି, ତଥାପି ଏଠାରେ ଆପଣଙ୍କର କିଛି କାର୍ଯ୍ୟ ନାହିଁ, ଦୟାପୂର୍ବକ ଆପଣ ଏ ସ୍ଥାନ ପରିତ୍ୟାଗ କରନ୍ତୁ। ତଥାପି ଯବନ ଜାତି ନା କରି ପ୍ରତିତି ତୀର୍ଥଯାତ୍ରା ଏତେ ସଙ୍କଟ ଭାର ନାହିଁ ରୀତି। ଏମାନେ ବହୁତ କୂଟନୀତିଜ୍ଞ ବ୍ୟକ୍ତି ଥିଲେ, ସନାତନ ଗୋସ୍ୱାମୀ ଏବଂ ରୂପ ଗୋସ୍ୱାମୀ ହୁସେନ ଶାହାଙ୍କର ସେ ଥିଲେ ମନ୍ତ୍ରୀ, ଜଣେ ଥିଲେ ପ୍ରଧାନମନ୍ତ୍ରୀ, ଜଣେ ଥିଲେ ଅର୍ଥମନ୍ତ୍ରୀ। ତେଣୁ ତାପରେ ଜାତି ନୃଶଂସ ନାଁ ବୋଲି ଗୋଟେ କଥା ଶବ୍ଦ ରହିଛି, ଗୋଟେ ଗୋଟେ ଜାତି ଅଛନ୍ତି ନୃଶଂସ ଜାତି। ଯେତେବେଳେ ସମୁଦ୍ର ମନ୍ଥନ ଲୀଳାରେ ଯେତେବେଳେ ଅସୁରବାହନକୁ ନୃଶଂସ ଜାତି ବୋଲି ଭଗବାନ ନିଜେ କହୁଛନ୍ତି, ଯେତେବେଳେ ଅସୁରମାନେ ଏସବୁ ଘଟଣାଟା ଅଷ୍ଟମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି 5-12 8 ଅଧ୍ୟାୟରେ ସମୁଦ୍ର ମନ୍ଥନ ଲୀଳା, ଏ ହେଉଛି ଷଷ୍ଠମାନଙ୍କ ସମୟରେ ଏହି ଘଟଣାଟି ହୋଇଥିଲା। ତେଣୁ ଏହିଭଳି ଭାବରେ ଯେତେବେଳେ ମନ୍ଥନ କରୁଛନ୍ତି ଅନ୍ତିମରେ ଯେତେବେଳେ ଅମୃତ ପାତ୍ର ଧରିକି ବାହାରିଲେ ଭଗବାନଙ୍କ ଜଣେ ଅବତାର ଧନ୍ୱନ୍ତରୀ, ସେହି ସମୟରେ ସେ ଅସୁରମାନେ ତାକୁ ଧରିକିରି ପଳାଇଗଲେ, ଦେଇକି ନେଇଗଲେ ଏବଂ ଦେବତାମାନେ ହତାଶ ହେଇକିରି ଭଗବାନଙ୍କୁ ସ୍ମରଣ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ହରେ
ରାମ ହରେ ରାମ ରାମ ରାମ।
ଭଗବାନ ସାଙ୍ଗେ ସାଙ୍ଗେ ଗୋଟେ ମୋହିନ ରୂପରେ ଆସି ପହଞ୍ଚିଗଲେ, ମୋହିନ ରୂପ ଦେଖିକିରି କହୁଛନ୍ତି, ହୋ ଓହୋ ରୂପମ ଓହୋ ଧାମ ଓହୋ ଐସା ନବେମ ଭୟମ ହେଇଗଲେ। ଆଉ ସେ ଅମୃତ କ'ଣ ପିଇବେ କହିଲେ, ଇଏ କ'ଣ ଇଏ ଅମୃତ ଆଙ୍କ ପାଖରେ ସମୁଦ୍ର ମନ୍ଥନରୁ 14 ରତ୍ନ ବାହାରିଥିଲା। ତେଣୁ ଇଏ କହିଲେ ଆଙ୍କ ପାଖରେ ସବୁ ଜାଗା ରତ୍ନ ରହି ସବୁ ରତ୍ନ ରହିକିରି ସେ ଅମୃତ ଭାଣ୍ଡକୁ ଦେଇଦେଲେ ତାଙ୍କୁ, କହିଲେ ଏଇଟାକୁ ଆପଣ ଆମ ଦୁଇ ଭାଇଙ୍କ ଭିତରେ ଗଣ୍ଡଗୋଳ ହେଇଛି, ଆଙ୍କ ବାଣ୍ଟି ଦିଅନ୍ତୁ ବାଣ୍ଟି ଦିଅନ୍ତୁ। ସେ କହିଲେ ନା ନା ମୁଁ ଜଣେ କ'ଣ ମୁଁ ଜଣେ ହେଉଛି ବେଶ୍ୟା, ଆଉ ମୋତେ ତୁମେ ତୁମେ ବହୁତ ବିଦ୍ୱାନ ବ୍ୟକ୍ତି କାଶ୍ୟପଙ୍କ ଦାୟରେ ତୁମେ ଆଉ ମୋତେ ବିଶ୍ୱାସ କରୁଛ, ବିଶ୍ୱାସ କରିବା କଥା ନୁହଁ। ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ତାଙ୍କର ବିଶ୍ୱାସ ଆହୁରି ଦୃଢ଼ୀଭୂତ ହେଉଛି। ତେଣୁ ସେ କହିଲେ ଆପଣ ଏଇଟା ନିଅନ୍ତୁ, ଆପଣ ଏଇ ଅମୃତକୁ ପିଇ ଦିଅନ୍ତୁ, ନିଜେ ପିଇ ଦିଅନ୍ତୁ, ନହେଲେ ଫିଙ୍ଗି ଦିଅନ୍ତୁ, ନହେଲେ ଯାହା କରନ୍ତୁ, ଆମେ କିଛି ନୋ ଅବଜେକ୍ସନ୍। ତେଣୁ ସେଇଠି କୁହାଯାଇଛି, ଶ୍ଳୋକଟି ଅଛି, ଅସୁରାଣା ସୁଧା ଦାନ ସର୍ପଣା ବିବଦୁର୍ଣ୍ଣୟ ମତ୍ୱା ଜାତି ନୃଶଂସାନା ନତ୍ୱାଂ ବ୍ୟବସାଚ୍ୟୁତ। ଭଗବାନଙ୍କ ଭାବ ହେଉଛି ଏଇଟା, ଅସୁରମାନଙ୍କୁ ଯଦି ସୁଧା ଦେବା ଅମୃତ ଦେବା ତାହେଲେ ସର୍ପମାନଙ୍କୁ ଦେଲା ଭଳିଆ, ସର୍ପକୁ ଅମୃତ ଦେଲେ ତାର ବିଷ ବଢ଼ିବ କେବଳ, ଏଇଭଳି ଭାବରେ ଏଇଟା ସେ କହିଲେ ଯଥା ନ୍ୟାୟ, ଯଥା ନ୍ୟାୟ ଯେଉଁଭଳି ଭାବେ ନ୍ୟାୟ ଆପଣ ବାଣ୍ଟନ୍ତୁ। ତେଣୁ ସେ କହିଲେ ଆଙ୍କୁ ମୁଁ ଦେବାଟା ଏଇଟା ନ୍ୟାୟ ହେବନି, ଏଇଟା ଅନ୍ୟାୟ ହେବ। ତେଣୁ କାହିଁକି ନା ମତ୍ୱା ଜାତି ନୃଶଂସ ନା, ତାଙ୍କର ଜାତି ହେଉଛି ନୃଶଂସ ଜାତି, ନତ୍ୱାଂ ବ୍ୟବଧାତ, ତେଣୁ ତାଙ୍କୁ ଏଇ ଦେଲେ ନାହିଁ, ଦେବତାମାନଙ୍କୁ ପ୍ରଦାନ କଲେ, ଅସୁରମାନଙ୍କୁ ବଞ୍ଚନା କଲେ, ଏସବୁ କଥା ରହିଛି। ତେଣୁ ଏଠି ମଧ୍ୟ ସନାତନ ଗୋସ୍ୱାମୀ ସେ କଥା କହୁଛନ୍ତି, ଯବନ ଜାତି ନା କରି ପ୍ରତିତି ତୀର୍ଥଯାତ୍ରା ଏତେ ସଙ୍କଟ ଭାର ନାହିଁ ରୀତି ନହେଇଛି। ଏକରେ ତ ସେ ଯବନ ଜାତି, ତାପରେ ଦୁଇରେ ତାଙ୍କ ଉପରେ ବିଶ୍ୱାସ କରାଯାଇପାରିବ ନାହିଁ। ଚାଣକ୍ୟ ପଣ୍ଡିତ ଗୋଟେ କଥା କହିଛନ୍ତି, କାହାକୁ ବିଶ୍ୱାସ କରିବ ନାହିଁ, ଚାଣକ୍ୟ ପଣ୍ଡିତ ଗୋଟେ କଥା କହିଛନ୍ତି, ବିଶ୍ୱାସ ନୈବ କର୍ତ୍ତବ୍ୟ, କାହାକୁ କାହାକୁ ସେ କହିଛନ୍ତି ବିଶ୍ୱାସ ନୈବ କର୍ତ୍ତବ୍ୟ କାହାକୁ ନା, ଆଁ
ଯେଉଁମାନେ ରହିଛନ୍ତି କିଏ ନା ବିଶ୍ୱାସ ନାହିଁ କଟ ସ୍ତ୍ରୀଶୁ ରାଜ କୁଳେଶୁ ଚାଣକ୍ୟ ପଣ୍ଡିତଟା କହିଛନ୍ତି ଆମେ କହୁନା ସ୍ତ୍ରୀଶୁ ସ୍ତ୍ରୀମାନଙ୍କୁ ଏବଂ ରାଜବ୍ୟକ୍ତିମାନଙ୍କୁ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲଇଜ୍ ବା ରାଜା ରାଜକୁଳ ଯେଉଁମାନେ ଅଛନ୍ତି ତାଙ୍କୁ କେବେ ବିଶ୍ୱାସ କରିବ ନାହିଁ ବ୍ୟୁରୋକ୍ରାଟ ତେଣୁ ଅବଶ୍ୟ ଚାଣକ୍ୟ ପଣ୍ଡିତଙ୍କର ହେଉଛି ଏଇଟା ହେଉଛି ମୋରାଲ ଇନଷ୍ଟ୍ରକ୍ସନ୍ କିନ୍ତୁ ଆ ଠାରୁ ଉର୍ଦ୍ଧ ହେଉଛି କ'ଣ ହଁ ଧର୍ମ ଧାର୍ମିକ କାର୍ଯ୍ୟ ସବୁ ମୋରାଲ ଠାରୁ ଆହୁରି ଉର୍ଦ୍ଧ ରହୁଛି ଧର୍ମ କଥା ମୋରାଲ ମଧ୍ୟ ଧର୍ମ ରହିଛି କିନ୍ତୁ ଯେଉଁ ରହିଛି ଭକ୍ତି ଇତ୍ୟାଦି ଏ ଆହୁରି ଉନ୍ନତ ସ୍ତରର କଥା ସେଠି ମୋରାଲିଟି କନସିଡ଼ର କରାଯାଏ ନାହିଁ ମୋରାଲିଟି ହେଉଛି ନିମ୍ନ ସ୍ତର ରହିଛି ଯେମିତି ଯୁଧିଷ୍ଠିର ମହାରାଜ ଯୁଧିଷ୍ଠିର ମହାରାଜକୁ ଯେତେବେଳେ କୁହାଗଲା ତୁମେ ମିଥ୍ୟା କୁହ ଯେ ଅଶ୍ୱତ୍ଥାମା ହତ ହେଇଛନ୍ତି ବୋଲି ସେ ମନା କଲେ ମୋରାଲିଟି ଗ୍ରାଉଣ୍ଡ କରି ନା ଅସତ୍ୟ କହିବାଟା ଠିକ୍ ହେବ ନାହିଁ କିନ୍ତୁ ଭଗବାନ ଯେଉଁ କହୁଛନ୍ତି ସେଇଟା ମନା କରିବାଟା ସେଇଟା ଠିକ୍ ହେଲା ନାହିଁ ଭଗବାନ ଯାହା କହିବେ ସେଇଟା କରାଯିବ ତେଣୁ ଏଇଭଳି ଭାବରେ ଆଉ ଗୋଟେ କଥା ହେଉଛି ତୀର୍ଥଯାତ୍ରା ଏତେ ସଙ୍କଟ ଭାରି ନାହିଁ ରୀତି ତୀର୍ଥଯାତ୍ରା ଯେଉଁ କରାଯିବ ଏତେ ଲକ୍ଷ ଲକ୍ଷ ଲୋକ ଧରିକି ଯିବାଟା ଏଇଟା ଠିକ୍ ନୁହଁ ଏଇଭଳି ଭାବରେ କହିଲେ ଯାହାର ସଙ୍ଗେ ଚଲେ ଏଇ ଲୋକ ଲକ୍ଷ କୋଟି ବୃନ୍ଦାବନ ଯାତ୍ରାର ଏ ନୟ ପରିପାଟି ଲକ୍ଷ ଲକ୍ଷ କୋଟି କୋଟି ଲୋକ ଆସୁଛନ୍ତି ମହାପ୍ରଭୁଙ୍କ ସାଙ୍ଗରେ ସବୁ ଯିବା ପାଇଁ ବସୁଛନ୍ତି ବୃନ୍ଦାବନ ହଁ ସେ ତ ଯେଉଁଠି ରହିଛନ୍ତି ସେଠି ବୃନ୍ଦାବନ ଭଗବାନ ସିଏ ଆଉ ବୃନ୍ଦାବନ ଧାମ ଆଉ ତଦ୍ଧାମ ବୃନ୍ଦାବନ ଯଦ୍ୟପି ବସ୍ତୁତ ପ୍ରଭୁର କିଛି ନାହିଁ ଭୟ ତଥାପି ଲୌକିକ ଲୀଳା ଲୋକେ ଲୋକ ଚେଷ୍ଟାମୟ ଭଗବାନଙ୍କର କ'ଣ ଭୟ ଅଛି ସବୁକିଛି କରିପାରିବେ କିନ୍ତୁ ଲୌକିକ ଲୀଳା କରୁଛନ୍ତି ତେଣୁ ଏତେ ବୋଲି ଚରଣବନ୍ଦୀ ଗଲା ଦୁଇ ଜଣ ପ୍ରଭୁର ସେଇ ଗ୍ରାମ ହୋଇତେ ଚଳିତେ ହେଲେ ମନ ତେଣୁ କାହ୍ନାଇର ନଟଶାଳା ଯେଉଁ ରହିଛି ସେ ନୃସିଂହ ବ୍ରହ୍ମଚାରୀ ଯେଉଁ କରିଥିଲେ ମନେ ମନେ ରାସ୍ତା ତିଆରି କରିଥିଲେ ସୁନ୍ଦର ରାସ୍ତା ତିଆରି କରିଥିଲେ ସେ କାହ୍ନାଇର ନଟଶାଳାରୁ ଆଉ ଆଗକୁ ଯାଇହେଲା ନାହିଁ ତେଣୁ ସେଇ ଇଏରେ ସେ ଯେଉଁ ରହିଛି କାହ୍ନାଇର ନଟଶାଳା ସେଇଠି ସେଇ ପାଖରେ ଥିଲେ ସିଏ ସେଇଠୁ ସେ ବ୍ୟାକ୍ କଲେ ରାତି ଚାଲି ଆଇଲା ପ୍ରଭୁ କାହ୍ନାଇର ନଟଶାଳା ଦେଖିଲ ସକଲ ଲୋକ ତାହା କୃଷ୍ଣ ଚରିତ୍ର ଲୀଳା ତେଣୁ ତା ପରଦିନ ସକାଳେ ଚୈତନ୍ୟ ମହାପ୍ରଭୁ ସେ ଗ୍ରାମ ପରିତ୍ୟାଗ କରି ରାମକେଳି ଗ୍ରାମ ପରିତ୍ୟାଗ କରି କାହ୍ନାଇ ନାଟଶାଳ ନାମକ ସ୍ଥାନକୁ ଗଲେ ସେଠାରେ ସେ ଭଗବାନ କୃଷ୍ଣଙ୍କର ଅନେକ ଲୀଳା ବର୍ଣ୍ଣନା କଲେ କାହ୍ନାଇର ନାଟଶାଳା ସେ କାଳରେ ବଙ୍ଗଦେଶରେ କାହ୍ନାଇ ନାଟଶାଳା ନାମରେ ପରିଚିତ ଅନେକ ସ୍ଥାନ ଥିଲା ଯେଉଁଠାରେ ଭଗବାନ କୃଷ୍ଣଙ୍କ ଲୀଳା ସମ୍ବଳିତ ଅନେକ ଚିତ୍ର ରଖାଯାଇଥିଲା ଲୋକମାନେ ସେଠାକୁ ଯାଇ ତାହା ଦେଖୁଥିଲେ ଏହାକୁ କୃଷ୍ଣ ଚରିତ୍ର ଲୀଳା କୁହାଯାଏ ବଙ୍ଗଦେଶରେ ଏବେ ମଧ୍ୟ ହରିସଭା ନାମକ ଏକ ଅନେକ ସ୍ଥାନ ଅଛି ଯେଉଁଠାରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ହରିକୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରନ୍ତି ଏବଂ ଭଗବାନ କୃଷ୍ଣଙ୍କ ଲୀଳା ସମ୍ବନ୍ଧରେ ଆଲୋଚନା କରନ୍ତି କାହ୍ନାଇ ଶବ୍ଦର ଅର୍ଥ ଭଗବାନ କୃଷ୍ଣ ଏବଂ ନାଟଶାଳା ଶବ୍ଦର ଅର୍ଥ ତାଙ୍କର ଲୀଳା ପ୍ରଦର୍ଶିତ ହେଉଥିବା ସ୍ଥାନ ତେଣୁ ବର୍ତ୍ତମାନ ହରିସଭା ବୋଲାଉଥିବା ସ୍ଥାନମାନ ପୂର୍ବେ କାହ୍ନାଇ ନାଟଶାଳା କୁହାଯାଉଥିଲା କାହ୍ନାଇ କୁହାଯାଉଥିବ ଏଭଳି ଭାବରେ କୁହାଯାଇଛି ତେଣୁ ସେହି ରାତ୍ରେ ପ୍ରଭୁ ତାହା ଚିନ୍ତେ ମନେ ମନେ ସଙ୍ଗେ ସଙ୍କଟ ଭାର ନହେ କହିଲ ସନାତନ ତେଣୁ ସେଦିନ ରାତିରେ ଭଗବାନ ଚିନ୍ତା କରୁଛନ୍ତି ସନାତନ ଏଭଳି ଭାବରେ କହିଲେ ପ୍ରକୃତ କଥା ହେଉଛି ସେଇ ତାହା ଏହିସବୁ ଏତେ ଲୋକଙ୍କ ସହିତ ବୃନ୍ଦାବନ ଯିବାଟା ଠିକ୍ ନୁହଁ ମଥୁରା ଯାଇବା ଆମେ ଏତେ ଲୋକ ସାଙ୍ଗେ କିଛି ସୁଖ ନା ପାଇବ ହବେ ରସଭଙ୍ଗେ ମହାପ୍ରଭୁ ଯେତେବେଳେ ଭଗବାନଙ୍କର ଧ୍ୟାନରେ ବା ଭଗବାନ ଚିନ୍ତନରେ ରହିଥିବେ ସେତେବେଳେ ଅନ୍ୟମାନେ କିଏ କ'ଣ ସବୁ କହୁଥିବେ ବା ଯାହା ବି ହେଉଥିବ ତେଣୁ ଭଗବାନଙ୍କ ଭାବରେ ବାଧା ଆସିବ ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା ସ୍ୱୀକୃତ ହୋଇଛି ଯେ ବୃନ୍ଦାବନ ଭଳି ଏକ ତୀର୍ଥସ୍ଥାନକୁ ଅନେକ ଲୋକଙ୍କ ସାଙ୍ଗରେ ନେଇଯିବା କେବଳ ହଟ୍ଟଗୋଳ ବ୍ୟାପାର ଅଟେ ହଟ୍ଟଗୋଳ ହେବ ପାଟିତୁଣ୍ଡ ହେବ ଏଭଳି ତୀର୍ଥସ୍ଥାନ ଦର୍ଶନ କରିବାରେ ଯେଉଁ ସୁଖ ପାଇବାକୁ ସେ ଆକାଂକ୍ଷା କରୁଥିଲେ ଏପରି କଲେ ତାହା ମିଳିବ ନାହିଁ ତେଣୁ ଏକାକୀ ଯାଇବ କିମ୍ବା ସଙ୍ଗେ ଏକଜନ ତେବେ ସେ ଶୋଭେ ବୃନ୍ଦାବନର ଗମନ ଆ ପରେ ସେଇଟା ବର୍ଣ୍ଣନା କରାଯିବ ମହାପ୍ରଭୁ ତାଙ୍କ ବଳଭଦ୍ର ଭଟ୍ଟାଚାର୍ଯ୍ୟଙ୍କୁ ନେଇକି ଯିବେ ଏତେ ଚିନ୍ତି ପ୍ରାତଃ କାଳେ ଗଙ୍ଗା ସ୍ନାନ କରି
ନୀଳାଚଳ ଯାଉ ବୋଲି ଚାଲିଲା ଗୌରହରି। ତାପରେ ପୁଣି ନୀଳାଚଳକୁ ଆସିଲେ। ଏଇ ମତ ଚାଲି ଚାଲି ଆଇଲା ଶାନ୍ତିପୁରେ। ଦିନ ପାଞ୍ଚ ସାତ ରହିଲା ଆଚାର୍ଯ୍ୟର ଘରେ। ପୁଣି ଦ୍ୱିତୀୟ ଥର ପାଇଁ ଶାନ୍ତିପୁରରେ ଅଦ୍ୱୈତାଚାର୍ଯ୍ୟଙ୍କ ଗୃହରେ ସେ ଅବସ୍ଥାନ କଲେ। ସନ୍ନ୍ୟାସ ନେଲା ପରେ ଆସିକରି ପାଞ୍ଚ ସାତ ଦିନ ରହିଲେ। ସଚିଦେବୀ ଆନିତାରେ କହିଲ ନମସ୍କାର। ସାତ ଦିନ ତାର ଠାଇଁ ଭିକ୍ଷା ବ୍ୟବହାର ସତୀଦେବୀ। ସେ ସଚିଦେବୀ ଆସିଲେ, ମହାପ୍ରଭୁ ତାଙ୍କୁ ପ୍ରଣାମ କଲେ ଏବଂ ସାତ ଦିନ ସେଠି ମା ତାଙ୍କୁ ଭିକ୍ଷା ପ୍ରଦାନ କଲେ। ତାହାର ଆଜ୍ଞା ଲୟା ପୁନଃ କରିଲା ଗମନେ ବିନୟ କରିବା ବିଦାୟ ଦିଲ ଭକ୍ତ ଗଣେ। ଜନା ଦୁଇ ସଙ୍ଗେ ଆମି ଯାବ ନୀଳାଚଳେ, ଆମର ମିଳିବା ଆସି ରଥଯାତ୍ରା କାଳେ। ତେଣୁ ସମସ୍ତେ ଚାହୁଁଥିଲେ ମହାପ୍ରଭୁଙ୍କ ସାଙ୍ଗେ ଯିବା ପାଇଁ ନୀଳାଚଳ। ମହାପ୍ରଭୁ କହିଲେ ନା, ଦୁଇ ଜଣ ମୋ ସାଙ୍ଗରେ ଯିବେ, ଆଉ କାହିଁକି ନା ରଥଯାତ୍ରା ସମୟରେ ସବୁ ଆସିବ। ବଳଭଦ୍ର ଭଟ୍ଟାଚାର୍ଯ୍ୟ ଆର୍ ପଣ୍ଡିତ ଦାମୋଦର ଦୁଇ ଜଣ ସଙ୍ଗେ ପ୍ରଭୁ ଆଇଲା ନୀଳାଚଳ। ବଳଭଦ୍ର ଭଟ୍ଟାଚାର୍ଯ୍ୟ ଇଏ ଯିବେ ମହାପ୍ରଭୁଙ୍କ ସାଙ୍ଗରେ ବୃନ୍ଦାବନକୁ ଯିବେ। ପରେ ଯିବେ ମହାପ୍ରଭୁ ଦିନକତ ତାହା ରହି ଚରିଲା ବୃନ୍ଦାବନ, ଲୁକାୟା ଚରିଲା ରାତ୍ରେ ନା ଜାଣେ କୋନ ଜାନ। ରାତ୍ରେ ଯେମିତି ଭଗବାନ ରାମଚନ୍ଦ୍ର ଯେତେବେଳେ ଅଯୋଧ୍ୟା ତ୍ୟାଗ କରିକି ଆସୁଥିଲେ, ସେହି ସମୟରେ ଅଯୋଧ୍ୟା ବାସୀମାନେ ସମସ୍ତେ ଆସିଗଲେ ମା ଭଗବାନଙ୍କ ସହିତ। ଏବଂ ତମସା ନଦୀ ତଟରେ ଯେଉଁ ବିଶ୍ରାମ ନେଇଥିଲେ ରାତିରେ, ରାତି ପାହିଲା ପୂର୍ବରୁ ମହାପ୍ରଭୁ ଭଗବାନ କହିଲେ, ଯେଉଁ ରହିଛନ୍ତି ସୁମନ୍ତ ମନ୍ତ୍ରୀଙ୍କୁ କହିଲେ, ତୁମେ ଏଭଳି ଭାବେ ରଥ ଚଳେଇବ କେହି ଜାଣିପାରିନି ରଥ କେଉଁପଟେ ଯାଉଛି। ତେଣୁ ଏମାନେ ଉଠିଲା ବେଳକୁ କେହି ନାହାନ୍ତି, ଭଗବାନ ନାହାନ୍ତି କି ଲକ୍ଷ୍ମୀ ନାହାନ୍ତି କି ମା ସୀତା ନାହାନ୍ତି କି ରଥ ବଦ ନାହିଁ କି ମା ମନ୍ତ୍ରୀ ବଦ ନାହାନ୍ତି। ତେଣୁ କାନ୍ଦି କାନ୍ଦି ଫେରିଲେ ଅଯୋଧ୍ୟାକୁ। ସେହିଭଳି ଭାବରେ ଭଗବାନ ମଧ୍ୟ ଯେଉଁ ପୁରୀରେ ଥିଲେ, ସମସ୍ତେ ଚାହିଁଥିଲେ ପହଞ୍ଚିବା ପାଇଁ ଭଗବାନଙ୍କ ସାଙ୍ଗରେ। ତେଣୁ ରାତାରାତି ମହାପ୍ରଭୁ ଚାଲିଲେ ବୃନ୍ଦାବନ। ସେହି ସମୟରେ ଝାଡ଼ଖଣ୍ଡ ଦେଇକି ଯାଇଥିଲେ। ଲୁକାୟା ଚରିଲେ ରାତ୍ରେ ନା ଜାନେ କୋନ ଜାନ, ବଳଭଦ୍ର ଭଟ୍ଟାଚାର୍ଯ୍ୟ ରହେ ମାତ୍ର ସଙ୍ଗେ, ଝାରିଖଣ୍ଡ ପଥେ କାଶୀ ଆଇଲା ମହାରଙ୍ଗେ। ଝାରିଖଣ୍ଡ ପଥରେ ଆସିଲେ। ଝାରିଖଣ୍ଡ ବର୍ତ୍ତମାନ ରାଞ୍ଚି, ରାଞ୍ଚି ନା, ଝାରିଖଣ୍ଡଟା ସେଇଠି ଥିଲା, ରାଞ୍ଚି ଯେଉଁ ରହିଛି। ଦିନ ଚାରି କାଶୀତେ ରହି ଗଲା ବୃନ୍ଦାବନ, ମଥୁରା ଦେଖିବା ଦେଖେ ଦ୍ୱାଦଶ କାନନ। ତେଣୁ ଦୁଇ ଚାରି ଦିନ ରହିକରି କାଶୀରେ ରହିଲେ, ସେଠି ଚନ୍ଦ୍ରଶେଖରଙ୍କ ଗୃହରେ ରହିଲେ। ଏବଂ ସେହି ସମୟରେ ସନାତନ ଗୋସ୍ୱାମୀ ଏବଂ ଏମାନେ ସବୁ ଆସିଥିଲେ, ସବୁ ଆସିକି ସବୁ ରହିଛି। ଏବଂ ସେଇଠି ତାପରେ ସେ ବୃନ୍ଦାବନ ଗଲେ, ସେଠି ମଥୁରା ଦେଖିକରି ତାପରେ ଦ୍ୱାଦଶ କାନନ ଦର୍ଶନ କଲେ। ଆଜିକାଲି ବୃନ୍ଦାବନ ପରିଦର୍ଶନ କରୁଥିବା ଲୋକମାନେ ସାଧାରଣତଃ ଦ୍ୱାଦଶ କାନନକୁ ମଧ୍ୟ ଦେଖନ୍ତି। ମଥୁରାରେ ମଥୁରାର କାମ୍ୟବନରୁ ସେସବୁ ଆରମ୍ଭ ହୋଇଛି। ସେଠାରୁ ସେମାନେ ତାଳବନ, ତମାଳବନ, ମଧୁବନ, କୁସୁମବନ, ଭାଣ୍ଡିରବନ, ବିଲ୍ଲବନ, ଖଦିରବନ, ଲୋହବନ, କୁମୁଦବନ ଏବଂ ଗୋକୁଳ ମହାବନ ଦେଖିବାକୁ ଯାଆନ୍ତି। ତାଙ୍କର ନାମ ନେଇଗଲେ ଆମେ ଦର୍ଶନ କରିଦେଲେ ଦ୍ୱାଦଶ କାନନ।
ଜୟ ରାଧେ, ଜୟ କୃଷ୍ଣ, ଜୟ ବୃନ୍ଦାବନ, ଶ୍ରୀ ଗୋବିନ୍ଦ ମଦନ ମୋ ଶ୍ୟାମ କୁଣ୍ଡ ରାଧା କୁଣ୍ଡ ଗିରି ଗୋବର୍ଣ୍ଣ
ଦ୍ୱାଦଶ କାନନ। ଆମେ ମଧ୍ୟ ମନରେ ସବୁ ବୁଲିଦେଲେ ଆଉ, ନାମ ନେଇଗଲେ ଦ୍ୱାଦଶ କାନନ। ଏବଂ ଆମର ମଧ୍ୟ ଏଇ ସ୍ଥାନ ମଧ୍ୟ ସେଇଭଳି ଭାବ ବୃନ୍ଦାବନ। ଗୁରୁଦେବ କହିଦେଇଛନ୍ତି ଏଠି ରହିଲେ ରାଧାକୁଣ୍ଡ, ଶ୍ୟାମକୁଣ୍ଡ, ଏଠି ରହିଲେ ଗୋବର୍ଦ୍ଧନ, ଏଠି ତାଳବନ, ସବୁ କାନନ ରହିଛନ୍ତି। ତେଣୁ ଏଇଭଳି ଭାବରେ ଲୀଳା ନୀଳାସ୍ଥଳ ଦେଖି ପ୍ରେମେ ହଇଲା ଅସ୍ଥିର, ବଳଭଦ୍ର କହିଲେ ତାହେଲେ ମଥୁରାର ବାହିର, ଭଗବାନ କେତେବେଳେ ଯମୁନାକୁ ଡେଇଁ ପଡ଼ନ୍ତି, ଏଇଭଳି ଭାବରେ ଅସ୍ଥିର ହେଇଗଲେ। ତେଣୁ ବହୁତ କଷ୍ଟରେ ସେ ତାଙ୍କୁ ମଥୁରାରୁ ବାହାରକୁ ଆଣିଲେ। ଗଙ୍ଗା ତୀର ପଥେ ଲୟା ପ୍ରୟାଗ ଆଇଲା, ଶ୍ରୀରୂପ ଆସି ପ୍ରଭୁକେ ତଥାପି ମିଳିଲା। ତେଣୁ ଗଙ୍ଗା ପଥେ ପଥେ ପୁଣି ଚାଲି ଚାଲିକି ସବୁ ଆସୁଛନ୍ତି, ଆସିକରି ପ୍ରୟାଗକୁ ଆସିଲେ। ପ୍ରୟାଗରେ ଯେଉଁ ରହିଛି ଦଶାଶ୍ୱମେଧ ଘାଟ, ସେଇଠି ଭଗବାନ ରୂପ ଗୋସ୍ୱାମୀଙ୍କୁ ସେଇଠି ତାଙ୍କ ସହ ଦେଖା ହେଲା। ଦଣ୍ଡବତକାରୀ ରୂପ ଉନ୍ନତି ପଡ଼ିଲା, ପରମ ଆନନ୍ଦ ପ୍ରଭୁ ଆଲିଙ୍ଗନ ଦେଲା। ତେଣୁ ରୂପ ଗୋସ୍ୱାମୀଙ୍କୁ ଆଲିଙ୍ଗନ କଲେ। ଶ୍ରୀରୂପ ଶ୍ରୀରୂପେ ଶିକ୍ଷା କରାଇ ପାଠାଇଲେ ବୃନ୍ଦାବନ, ଆପନ କରିଲା ବାରଣାସୀ ଆଗମନ। ତେଣୁ ଦଶ ଦିନ ରହିକି ସେଠି ରୂପ ଗୋସ୍ୱାମୀଙ୍କୁ ଶିକ୍ଷା ପ୍ରଦାନ କଲେ, ଯାହାକି ରୂପ ଗୋସ୍ୱାମୀ ସବୁ ଶାସ୍ତ୍ରକୁ ସବୁ ରଚନା କରୁଛନ୍ତି। ଷଡ଼ ଗୋସ୍ୱାମୀ ମାନେ ନାନା ଶାସ୍ତ୍ର ବିଚାରଣେ କନି ଗୁଣ ସଧର୍ମ ସଂସ୍ଥାପକ ଲୋକାନ ତ୍ରିଭୁବନେ ମାନ୍ୟ ଶରଣ୍ୟ କର ରାଧା କୃଷ୍ଣ ପଦାର ବିନ୍ଦ ଗଜଲା ନନ୍ଦେ ନମ ତାଳି କୋ ବନ୍ଦେ ରୂପ ସନାତ ନୌର ଗୁଜୁଗ ଶ୍ରୀଜୀବ ଗୋପାଳ। ଏତେ ଶାସ୍ତ୍ର ସବୁ ରଚନା କରିଛନ୍ତି, କେତେ କ'ଣ ସବୁ ସବୁ ଉଦ୍ଧାର କରିକିରି ସବୁ ସଦ୍ଧର୍ମ ସ୍ଥାପନ କରିଛନ୍ତି। ରୂପ ଗୋସ୍ୱାମୀ ଭକ୍ତିର ସାମନ୍ତ ସିନ୍ଧୁ ଇତ୍ୟାଦି ଉଜ୍ଜଳ ନିର୍ମାଣ ଇତ୍ୟାଦି କିଛି କ'ଣ ଶାସ୍ତ୍ର ସବୁ ରଚନା କରିଛନ୍ତି। ବିଦଗ୍ଧ ମହାଦେବ ଲଳିତ ମହାଦେବ ଇତ୍ୟାଦି ସନାତନ ଗୋସ୍ୱାମୀ ସେଇଭଳି ଭାବରେ ହରିଭକ୍ତି ବିଳାସ ଇତ୍ୟାଦି କେତେ ଭକ୍ତି ସିଦ୍ଧାନ୍ତ ସ୍ଥାପନ କରିଛନ୍ତି। ଏ ରସ ପ୍ରେମ ରସ ଲୀଳାକୁ ସ୍ଥାପନ କରିଛନ୍ତି ରୂପ ଗୋସ୍ୱାମୀ ତାଙ୍କର ଗ୍ରନ୍ଥ ମାଧ୍ୟମରେ। ଏସବୁ ଭାବରେ କିଛି କ'ଣ ସବୁ ଶାସ୍ତ୍ର ଅଛି, ସବୁ ଶାସ୍ତ୍ରରୁ ଉଦ୍ଧାର କରିକିରି ସଦ୍ଧର୍ମକୁ ସ୍ଥାପନ କରିଛନ୍ତି। ଏବଂ ଏଭଳି ଭାବରେ କାଶୀତେ ପ୍ରଭୁକେ ଆସି ମିଳିଲା ସନାତନ, ଦୁଇ ମାସ ରହି ତାହାରେ କରାଗଲେ ଶିକ୍ଷଣ। ତେଣୁ କାଶୀରେ ଆସିକରି ସନାତନ ଗୋସ୍ୱାମୀ ସେଠି ଦୁଇ ମାସ ଶିକ୍ଷା ପ୍ରାପ୍ତ କଲେ। ଚେତନଚର୍ତ୍ତାମୃତ 19, 20, 21 ବହୁତ ଅଧ୍ୟାୟ ସବୁ ବର୍ଣ୍ଣନା କରାଯାଇଛି। ସନାତନ ଗୋସ୍ୱାମୀ ଶିକ୍ଷା ବର୍ଣ୍ଣନା କରାଯାଇଛି। ତେଣୁ ଏଇ ମଧ୍ୟ ରୂପ ଗୋସ୍ୱାମୀ ଶିକ୍ଷା ମଧ୍ୟ ରହିଛି, ଆପଣ ମଧ୍ୟ ଲୀଳା ସବୁ ଆସିଲେ, ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। ମଥୁରା ପଠାଇଲା ତାହାରେ ଦିଆ ଭକ୍ତି ବଳ, ସନ୍ନ୍ୟାସରେ କୃପା କରି ଗଲା ନୀଳାଚଳ। ତେଣୁ ମଥୁରାକୁ ପଠାଇଲେ ସନାତନ ଗୋସ୍ୱାମୀଙ୍କୁ, ଏବଂ ସେଠିକାର ଯେଉଁ ସନ୍ନ୍ୟାସୀମାନେ ଥିଲେ ପ୍ରକାଶାନନ୍ଦ ସରସ୍ୱତୀ ତାଙ୍କର ମୁଖ୍ୟ ଥିଲେ, ସେମାନେ ଏଇସବୁ ଶଙ୍କରାଚାର୍ଯ୍ୟଙ୍କ ଧାରାରେ ଥିଲେ। ମହାପ୍ରଭୁ କିନ୍ତୁ ଶଙ୍କରାଚାର୍ଯ୍ୟଙ୍କର ଧାରାରେ କେଶବ ଭାରତରୁ ସନ୍ନ୍ୟାସ ଗ୍ରହଣ କରିଥିଲେ, କିନ୍ତୁ ସିଏ ଏଇ ଯେଉଁ କୀର୍ତ୍ତନ ଫିର୍ତ୍ତନ କରୁଥିଲେ, ନୃତ୍ୟ କୀର୍ତ୍ତନ ସବୁ କରୁଥିଲେ, ଏଇଟାକୁ ପସନ୍ଦ କରୁନଥିଲେ ଏମାନେ। ସେମାନେ ଏଇସବୁ ଆଲୋଚନା ହେଇଛି ବା ଅଲଗା ସ୍ଥାନରେ ସବୁ ଆଲୋଚନା ହେଇଛି, ବିସ୍ତାର ଭାବରେ ଆଲୋଚନା କରାହେଇଛି। ତେଣୁ ଏଇଭଳି ଭାବରେ ପ୍ରକାଶାନନ୍ଦ ସରସ୍ୱତୀଙ୍କ 60,000 ଶିଷ୍ୟ ଥିଲେ, ଆଉ ଇଏ ଯେଉଁ ରହିଛନ୍ତି, ଇଏ ଭାବୁଛନ୍ତି ଜଣେ ଭାବୁକ ବ୍ୟକ୍ତି, ଇଏ ଆମ ଧାରାରେ ରହିକରି ଆମ ପାଖରେ ଆସୁନାହାନ୍ତି, ଗୁରୁ ଭାଇ ଆମ ସହିତ ମିଳୁନାହାନ୍ତି, ସେ ଯାଇକି ସେଠି ଖାଲି ରାସ୍ତାରେ କୀର୍ତ୍ତନ କରିକି ଡେଉଁଛନ୍ତି କରୁଛନ୍ତି, ଏସବୁ ଭାବୁକ ଲୋକମାନେ ଆସି ତାଙ୍କ ପାଖରେ ବସୁଛନ୍ତି, ଇଏ କ'ଣ ଧର୍ମ? ଆମର ହେଉଛି ବେଦାନ୍ତ ଶ୍ରବଣ କରିବା ବା ପଠନ କରିବା, ଏଇସବୁ ଚିନ୍ତନ କରିବା, ବ୍ରହ୍ମଚିନ୍ତନ କରିବା, ଇଏ ହେଉଛି ଆମର କାର୍ଯ୍ୟ। ଏଇଭଳି ଭାବରେ କହିକିରି ସବୁ ଇଏ କରୁଥିଲେ, ନିନ୍ଦା କରୁଥିଲେ। ତାଙ୍କର ଶରୀରରେ କୁଷ୍ଠରୋଗ ହେଇଯାଇଥିଲା, କିଛି ଜାଣିପାରୁନଥିଲେ, କିନ୍ତୁ ଜଣେ ମହାପ୍ରଭୁଙ୍କର ଯେଉଁମାନେ ଥିଲେ ସେମାନେ ଏଠି ସହିପାରୁନଥିଲେ। ତେଣୁ ଜଣେ ବ୍ରାହ୍ମଣ, ଜଣେ ମହାରାଷ୍ଟ୍ର ବ୍ରାହ୍ମଣ ନା କିଏ ବୋଧେ, ସେ ଜଣେ ଏ ବ୍ୟବସ୍ଥା କଲେ, ବ୍ୟବସ୍ଥା କଲେ, ଗୋଟେ ସବୁ ସନ୍ନ୍ୟାସୀମାନଙ୍କ ସହିତ ମହାପ୍ରଭୁ ଗୋଟେ ମିଳନ କଲେ, ବୈଠକ ଗୋଟେ କଲେ, ସେଇଠି ସବୁ ଆଲୋଚନା ହେଇଛି ବିସ୍ତାର ଭାବରେ। ଯେମିତି ସର୍ବମ ଭଟ୍ଟାଚାର୍ଯ୍ୟଙ୍କ ସହିତ ଆଲୋଚନା ହେଇଥିଲା, ସେଇଭଳି ଭାବରେ ତାଙ୍କ ସହିତ ଆଲୋଚନା ହେଇଛି। ଆଲୋଚନା ହେଲା ପରେ ଯାଇକି ସେମାନେ ପ୍ରକୃତ ଜାଣିଲେ, ତେଣୁ ସବୁ ମହାପ୍ରଭୁଙ୍କ ଧାରାକୁ ଆସିଲେ।
ସେ କଥା ରହିଛି। ସେ ବହୁତ ବିଦ୍ୱାନ ପଣ୍ଡିତ ଥିଲେ ପ୍ରକାଶାନନ୍ଦ ସରସ୍ୱତୀ। ତେଣୁ ଏକଥା କହି ସନ୍ନ୍ୟାସରେ କୃପା କରି ଗଲା ନୀଳାଚଳ, ଏଇଟା ପରେ ବର୍ଣ୍ଣନା କରାଯାଇଛି, ଏଠିକ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ତ୍ରୟ ବର୍ଷର ଏଛେ ପ୍ରଭୁ କରିଲା ବିଳାସ, କହୁ ଇତି ଉତି କହୁ କ୍ଷେତ୍ରବାସ। ତେଣୁ ଛଅ ବର୍ଷ କାଳ ଭଗବାନ ଏହିଭଳି ଭାବରେ ଦାକ୍ଷିଣାତ୍ୟ ଉତ୍ତର ଭାରତ ଏହିଭଳି ଭାବରେ ଛଅ ବର୍ଷ କାଳ ଗମନ କଲେ। ଆଉ ପୁରୀରେ ରହିଲେ ଅଠର ବର୍ଷ କାଳ ରହିଲେ। ଆନନ୍ଦେ ଭକ୍ତ ସଙ୍ଗେ ସଦା କୀର୍ତ୍ତନ ବିଳାସ, ଜଗନ୍ନାଥ ଦର୍ଶନ ପ୍ରେମର ବିଳାସ। କାଲି କେମିତି ପ୍ରେମର ବିଳାସ ହେଉଥିଲା କାଲି ସନ୍ଧ୍ୟାବେଳେ ଆନନ୍ଦ ଉତ୍ସବ ଏଇଭଳି ଏଇଭଳି। ଆଉ ଭଗବାନ ଯେଉଁଠି ଅଛନ୍ତି କ'ଣ କହିବା, ଭଗବାନ ଭକ୍ତଙ୍କ ଦ୍ୱାରା କିଭଳି ଭାବରେ ହେଉଛି ଅପୂର୍ବ ଆନନ୍ଦ। ଆଉ ଭଗବାନ ଯେଉଁଠି ଅଛନ୍ତି କ'ଣ କହିବା ତାଙ୍କ ଆନନ୍ଦ ହେ ଭକ୍ତ ସଙ୍ଗେ ସଦା କୀର୍ତ୍ତନ ବିଳାସ, ଜଗନ୍ନାଥ ଦର୍ଶନ ପ୍ରେମରେ ବିଳାସ। ଚାଲିଥିଲା ସେ ଭଗବାନ ରହିଛନ୍ତି ମଧ୍ୟ ଲୀଳା କହିଲୁ ଏହି ସୂତ୍ର ବିବରଣ ଅନ୍ତ ଲୀଳା ସୂତ୍ର ହେବେ ଶୁଣ ଭକ୍ତଗଣ। ଇଏ ହେଉଛି ମଧ୍ୟ ଲୀଳାରେ ଏସବୁ ବର୍ଣ୍ଣନା କରାଯାଇଛି। ମଧ୍ୟ ଲୀଳାରେ କେତେଟି ଲୀଳା ଅଧ୍ୟାୟ ଅଛନ୍ତି, ଏସବୁ ଗୁଡ଼ାକରେ ଏଇସବୁ ଲୀଳାକୁ ସବୁ ବର୍ଣ୍ଣନା କରାଯାଇଛି। ଆଉ ଅନ୍ତଲୀଳାରେ ଭଗବାନ ଯେଉଁ ବାର ବର୍ଷ ଅଠର ବର୍ଷରୁ ଛଅ ବର୍ଷ ଏହିଭଳି ଭାବରେ ଭଗବାନ ତାଙ୍କ ଭକ୍ତମାନଙ୍କ ସଙ୍ଗରେ ନୃତ୍ୟ କୀର୍ତ୍ତନ କରିକି ସମୟ କଟାଉଥିଲେ। କିନ୍ତୁ ଆଉ ବାର ବର୍ଷ ଯେଉଁ ରହିଲା ସେ ବାର ବର୍ଷରେ ଗମ୍ଭୀରାରେ ସେ ଆସ୍ୱାଦନ କରୁଥିଲେ ରାଧା ଭାବ, ଯେଉଁଥିପାଇଁ ସେ ଆସିଥିଲେ ସେ ରାଧାୟା ପ୍ରଣୟ ମହିମା କେଦୁସଂବା ନୈବା, ସେ ରାଧା ଭାବକୁ ଆସ୍ୱାଦନ କରୁଥିଲେ। ଏଇଟା ଅନ୍ତଲୀଳାରେ ବର୍ଣ୍ଣନା କରାଯାଇଛି। ଅନ୍ତଲୀଳାରେ କାହିଁକି ବୃନ୍ଦାବନ ଦାସ ଠାକୁର ଯେତେବେଳେ ବର୍ଣ୍ଣନା କରୁଥିଲେ ମହାପ୍ରଭୁଙ୍କ ଲୀଳାକୁ, ମହାପ୍ରଭୁଙ୍କର ସେଥିରେ ତାଙ୍କର ଅନ୍ତଲୀଳାରେ ସନ୍ନ୍ୟାସ ଗ୍ରହଣ ପରେ ଯେଉଁ ଲୀଳା ଗୁଡ଼ାକ ସେଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି ବୃନ୍ଦାବନ ଦାସ ଠାକୁର। କାହିଁକି ନା ସିଏ ନିତ୍ୟାନନ୍ଦ ପ୍ରଭୁଙ୍କର ଆବେଶରେ ଆଉ ମହାପ୍ରଭୁଙ୍କର ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି। ତେଣୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯେତେବେଳେ ଗଲେ ବୃନ୍ଦାବନକୁ ଗଲେ ସେତେବେଳେ ବୃଦ୍ଧ ବୟସ ହେଇଯାଇଥିଲା ତାଙ୍କର, ସେହି ସମୟରେ ତାଙ୍କୁ ବୃନ୍ଦାବନବାସୀମାନେ ସବୁ କହିଲେ ଯେ ଆପଣ ମହାପ୍ରଭୁଙ୍କର ଅନ୍ତଲୀଳାଟାକୁ ବର୍ଣ୍ଣନା କରନ୍ତୁ। ଏଇଭଳି ଭାବରେ ଯେତେବେଳେ କହିଲେ ସେହି ସମୟରେ ମଦନ ଗୋପାଳଙ୍କର ଗଳାରୁ ଗୋଟେ ମାଳା ଖସି ପଡ଼ିଲା ତାଙ୍କ ଉପରେ, ତେଣୁ ସେ ଚୈତନ୍ୟ ଚରିତାମୃତ ଲେଖିବା ଆରମ୍ଭ କଲେ। ବୃଦ୍ଧ ହେଇଯାଇଛନ୍ତି ସେ କହିଛି ମଧ୍ୟ ଲେଖିଛନ୍ତି, ମୋତେ ଦୁଶୁନାହିଁ, ଆଖିକୁ ଦୁଶୁନାହିଁ, କାନକୁ ଶୁଭୁନାହିଁ, ଆଉ ମୋ ହାତ ଥରୁଛି, କିନ୍ତୁ ମୁଁ ଯେଉଁ ଲେଖୁଛି ମହାଚୈତନ୍ୟ ମହାପ୍ରଭୁ ହିଁ ମୋତେ ଲେଖି ଦେଉଛନ୍ତି, ମୋର ଶକ୍ତିରେ ମୁଁ ଏଇଟା ଲେଖୁନାହିଁ, ଏଭଳି ଭାବେ ଲେଖା ହେଇଛି ଚୈତନ୍ୟ ଚରିତାମୃତରେ। ତେଣୁ ସେ ସବୁବେଳେ ଚିନ୍ତା କରୁଛନ୍ତି ମୁଁ ଖୁବ୍ ଶୀଘ୍ର ମୃତ୍ୟୁବରଣ କରିବି। ତେଣୁ ଏହିଭଳି ଭାବରେ ସୂତ୍ର ଆକାର ସବୁ ବର୍ଣ୍ଣନା କରିଦେଇଛନ୍ତି, ତାପରେ ତାକୁ ବିସ୍ତାର କରିଛନ୍ତି। ତେଣୁ ଅନ୍ତଲୀଳାର ସୂତ୍ରକୁ ମଧ୍ୟ ଅନ୍ତଲୀଳାର କଥାକୁ ମଧ୍ୟ ଏଇ ମଧ୍ୟଲୀଳାରେ ସୂତ୍ର ଆକାରରେ ବର୍ଣ୍ଣନା କରିଦେଇଛନ୍ତି। ଏଇଟା ଅନ୍ତଲୀଳାରେ ଆସିବ ଭଗବାନ ଯେଉଁ ବାର ବର୍ଷ ରହିଲେ ଗମ୍ଭୀରାରେ, ସେ ବାର ବର୍ଷରେ ସବୁ ଏଇ ରାଧା ଭାବକୁ ଆସ୍ୱାଦନ କରୁଥିଲେ। ଏଇଟାକୁ ଅନ୍ତଲୀଳାର ସୂତ୍ର ହେବ ଶୁଣ ଭକ୍ତଗଣ। ବୃନ୍ଦାବନ ହୋଇତେ ଆମେ ତ ଏଇଭଳି ଭାବରେ ସମୟ ହୋଇଗଲା, ଆଉ ଅନ୍ତଲୀଳା କଥା ଆଉ କ'ଣ କହିବା, ବହୁତ ଜିନିଷ ରହିଛି ଅନ୍ତଲୀଳାରେ। ତେଣୁ ଯାହା ହଉ ଆମେ ଆଜି ଗୋଟେ ଏକ୍ସଟେନ୍ସନ୍ କଲୁ ମହାପ୍ରଭୁଙ୍କ ଲୀଳା ଶୁଣିବା ପାଇଁ, ତେଣୁ ଆମକୁ ଅପସ୍ତରୀ ଏଗାର ଦିନ ଦିଆଯାଇଥିଲା, ନା ଆଉ 284 ଯାଏ ଅଛି, 287 ଯାଏ ଅଛି। ଏଇଭଳି ଭାବରେ ଏଇ ଗମ୍ଭୀରାରେ ରହିକରି ସେ ସବୁ ଆସ୍ୱାଦନ କରୁଥିଲେ। କେତେବେଳେ ଭାବରେ ମହାପ୍ରଭୁ ଯେଉଁ ଗମ୍ଭୀରାରେ ରହିଥିଲେ ଛୋଟ ଘର ତାଠି ରହିଥିଲେ, ସବୁବେଳେ ଭଗବାନଙ୍କର ନାମ ନେଉଥିଲେ ସେଠି। କେତେବେଳେ ଯେତେବେଳେ ନାମ ଶୁଣିଲେଣି ସେତେବେଳେ ଭାବିବେ କୁଆଡ଼େ ଗଲେ, ଆସି ଦେଖିଲା ବେଳକୁ ସିଂହଦ୍ୱାର ସାମ୍ନାରେ ପଡ଼ିଥିବେ, ପଡ଼ିଥିବେ ସେଠି କୁର୍ମ ଆକାର ହେଇଯାଇଥିବେ, ତାଙ୍କ ଶରୀର କୁର୍ମ ଆକାର ହେଇଯାଇଥିବେ, ସେ ସବୁ ଗାଭୀମାନେ ଷଣ୍ଢମାନେ ଯେଉଁ ଅଛନ୍ତି ସେ ତାଙ୍କ ଶରୀରରୁ ଚାଟୁଥିବେ। ଏଇଭଳି ଭାବରେ ସ୍ୱରୂପ ଦାମଦର ରାୟ ରାମାନନ୍ଦ ଅନ୍ୟମାନେ ସବୁ ତାଙ୍କର ପାର୍ଷଦ ମାନେ ତାଙ୍କୁ ପୁଣି ସେଠି ଉଠେଇକି ନେଇକିରି ଗମ୍ଭୀରାକୁ ଯିବେ। ଏଇଭଳି ଭାବରେ ଅନେକ ଲୀଳା ରହିଛି। କେତେବେଳେ ସମୁଦ୍ରକୁ ଯମୁନା ବୋଲି ଭାବିକିରି ଲମ୍ପ ପ୍ରଦାନ କରୁଥିବେ, ଚଟକ ପର୍ବତକୁ ଭାବିବେ ଗୋବର୍ଦ୍ଧନ ନେଇକିରି ଗୋବର୍ଦ୍ଧନ ଲୀଳାକୁ ଆସ୍ୱାଦନ କରୁଥିବେ। ଗୋଟେ ଧର ସମୁଦ୍ରକୁ ଯେଉଁ ଝାମ୍ପ ଦେଲେ, ପୁରୀରେ ଝାମ୍ପ ଦେଲେ, ଯାଇକି ବାହାରିଲେ ପଡ଼ିଲେ, ଯାଇକି ଉଠିଲେ କୋଣାର୍କରେ, କୋଣାର୍କରେ ଉଠିଲେ ଏଣେ ସ୍ୱରୂପ ଦାମଦର ଇତ୍ୟାଦି ସବୁ ଖୋଜିଲେ କୁଆଡ଼େ ଗଲେ କୁଆଡ଼େ ଗଲେ ବୋଲି କହିକି ଯାଇକି ସେ ସମୁଦ୍ର ପଥପଥ ଯାଇକରି କୋଣାର୍କରେ ବସି ଦେଖିଲା ବେଳକୁ ଜଣେ ଧୀବର ସେ ପାଗଳ ବୋଲି ଡେଉଁଛି। କ'ଣ ହେଲା ନା, ମୁଁ ଗୋଟେ ଅଦ୍ଭୁତ ଗୋଟେ ଲୋକ ଜଣେ ଅଛନ୍ତି, ମୁଁ ଦେଖିଲି ଗୋଟେ ଭୂତଟେ, ଭୂତଟେ ମୁଁ ଛୁଇଁଦେଲି, ମୁଁ ଏଇଭଳି ଭାବରେ ପାଗଳ ହେଇକି ବୁଲୁଛି। ତେଣୁ ସେମାନେ ଜାଣିପାରିଲେ ଭଗବାନ, ତେଣୁ ସ୍ୱରୂପ ଦାମଦର କହିଲେ ମୁଁ ତୁମକୁ ଭୂତ ଛାଡ଼ିଦେବି, ତମେ ଆଗ ଦେଖା ଅଛ କିଏ ଆଗ ଦେଖିଲ। ତେଣୁ ଦେଖିଲା ବେଳକୁ ମହାପ୍ରଭୁ କୁର୍ମ ଆକାର ହେଇଯାଇଛନ୍ତି, ସବୁ ରହିଛି। ତେଣୁ ସ୍ୱରୂପ ଦାମଦର ଗୋଟେ ଚାପୁଡ଼ା ମାରିଲେ ସେ ଧୀବରକୁ, ତାହାର ସବୁ ହେଇଗଲା। ତେଣୁ ଏହିଭଳି ଭାବରେ ମହାପ୍ରଭୁ ଜଗନ୍ନାଥ ଧାମରେ କେତେ ପ୍ରକାର ଲୀଳା ସବୁ କରିଛନ୍ତି। ଏହିଭଳି ଭାବରେ ଗୋବିନ୍ଦ ଗୋବିନ୍ଦ ତାଙ୍କର ଯେଉଁ ଗୁରୁ ଭାଇ ହେବେ, କିନ୍ତୁ ସେ ତାଙ୍କର ଈଶ୍ୱରପୁରୀଙ୍କର ଆଜ୍ଞାରେ ସେ ତାଙ୍କର ସେବା କରୁଥିଲେ। ଗୋବିନ୍ଦ ସବୁବେଳେ ଜଗିକି ରହିବେ ସେଠି ଗୃହ ଭିତରେ, କିନ୍ତୁ ତଥାପି ସେ କେତେବେଳେ ସେ ଘର ଭିତରକୁ ବାହାରି ବାହାରି ପଳେଇଯିବେ, ଏମାନେ ଯାଇ ଖୋଜିବେ କୁଆଡ଼େ ଗଲେ କୁଆଡ଼େ ଗଲେ କୁଆଡ଼େ ଗଲେ ସେ ଆଣିବେ। ଗୋଟେ ଥର ଭଗବାନଙ୍କ ଲୀଳା ସବୁ ରହିଛି, ଅନେକ ଲୀଳା ରହିଛି, ସଂକ୍ଷେପରେ କିଛି କଥା କହିବା। ଗୋଟେ ଥର ମହାପ୍ରଭୁ ଜାଣିଶୁଣି କ'ଣ କଲେ, ଶୟନ କରିଯାଇଛନ୍ତି ସନ୍ଧ୍ୟାବେଳେ, ମାନେ ରାତିରେ ସବୁ ଶୟନ କରିଛନ୍ତି, ଶୟନ କରିଛନ୍ତି। ଗୋବିନ୍ଦ ତାଙ୍କର ପାଦ ସେବା କରନ୍ତି, ପାଦ ସମ୍ଭାବନ କରନ୍ତି, କିନ୍ତୁ ମହାପ୍ରଭୁ ସେ ଦ୍ୱାର ନିକଟରେ ଶୟନ କରିଯାଇଛନ୍ତି, ତେଣୁ ସେ ଆସିପାରୁନାହାନ୍ତି। ଆସିଲେ ସିନା ପାଦ ସମ୍ଭାବନ କରିବେ, କ'ଣ ଚିନ୍ତା କଲେ କ'ଣ କରିବେ କହିକିରି ସେ କ'ଣ କଲେ, ତାଙ୍କର ଯେଉଁ ଉତ୍ତର ଥିଲା ଉତ୍ତରକୁ ପକେଇଦେଲେ, ମହାପ୍ରଭୁ ଉପରେ ପକେଇକିରି ଡେଇଁକିରି ଆସିଗଲେ, ଡେଇଁକିରି ଆସିଗଲେ ପାଦ ସମ୍ଭାବନ ଚାଲିଛି, ପାଦ ସମ୍ଭାବନ ଚାଲିଛି। ମହାପ୍ରଭୁ ପରୀକ୍ଷା କରୁଥିଲେ, ତେଣୁ କିଛି ସମୟ ପରେ କହିଲେ ମହାପ୍ରଭୁ କହିଲେ, ଆରେ ଏତେ ରାତି ହେଲାଣି ତୁମେ ପାଦ ସମ୍ଭାବନ କରୁଛ, ନା ପ୍ରଭୁ ଆପଣ ବାଟରେ ଶୋଇଛନ୍ତି, ମୁଁ କ'ଣ କରିବି, ନା ତୁମେ ଆସିଲ କେମିତି, ନା ମୁଁ ଆସିଲି ଆପଣଙ୍କ ସେବା କରିବା ପାଇଁ, କିନ୍ତୁ ମୁଁ ଯିବି ଯେଉଁ ମୋର ପାଇଁ ଯିବି, ତେଣୁ କାହିଁକି କେମିତି ଡେଇଁବି ଆପଣଙ୍କୁ। ଏଇଭଳି ଭାବରେ ସବୁ ଲୀଳା ସବୁ ରହିଛି ଗୋବିନ୍ଦ, ତେଣୁ ଏଇଭଳି ଭାବରେ ଅନ୍ତରଙ୍ଗା ଲୀଳା ବହୁତ ରହିଛି। ଆସ୍ୱାଦନ କରୁଥିଲେ ରାଧାଙ୍କର ଭାବ, ତେଣୁ ସବୁଦିନେ ତାଙ୍କୁ ସ୍ୱରୂପ ଦାମୋଦର ରାୟ ରାମାନନ୍ଦ ଇତ୍ୟାଦି ଏମାନେ ସବୁ ଚଣ୍ଡିଦାସ ବିଦ୍ୟାପତି ଏବଂ ଜୟଦେବଙ୍କର ଗୀତ ଶ୍ରବଣ କରାନ୍ତି, ତାଙ୍କୁ ଏସବୁ ଭଗବାନ ଲୀଳାକୁ ଶ୍ରବଣ କରାନ୍ତି। ଆମେ ଅନୁରୋଧ କରିବୁ ଆମର ହରିପ୍ରସାଦ ପ୍ରଭୁଙ୍କୁ ଗୋଟେ ଜୟଦେବଙ୍କର ଗୀତ ଗୋଟେ ଗାନ କରିକି ଗାନ ଦେବା। ଜୟ ଚୈତନ୍ୟ ଚରିତାମୃତ ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସ୍ୱାମୀ ଗୌରଚନ୍ଦ୍ର କି, ଗୋପାଳ।